ମଧ୍ୟ କୃଷ୍ଣ ତାଙ୍କୁ ଭାଇ ବୋଲି ଡାକନ୍ତି, ମଧ୍ୟ ଭାଇ, ନକଲେ ହାତରେ ପଡ଼ିବନି, ଗୋଟିଏ ଆଙ୍ଗୁଠି କଟିଦେଲେ ଚାରି ହେଇଯିବ, ଆଉ ଗୋଟିଏ ଆଙ୍ଗୁଠି କାଟିଦେଲେ ତିନି ହେଇଯିବ, ସେ ଆଙ୍ଗୁଠି ଭିତରେ ଦୁଧାଙ୍ଗୁଠି ହେଉଛି କଟିଯାଏ, ଲୋକର ଆଉ ଯୁଦ୍ଧ କରିବା କ୍ଷମତା ହରିଯିବ, ଏକ ଲୋକକୁ ସେ ବୁଧାଙ୍ଗୁଠିରେ ମାଗଣା ହେଇଗଲା, କିନ୍ତୁ ସମସ୍ତେ ସମସ୍ତଙ୍କୁ ଇଏ ରଣଭୂମି ନୁହେଁ, ଇଏ ହେଉଛି କର୍ତ୍ତଣ ଭୂମି, ଏ ଭୂମିରେ କର୍ତ୍ତଣ କରିବା କହିଲି ମାତା ପିତା ସଂଯୋଗ କାଳେ ପିଷ୍ଟା ଲେଖିବାଙ୍କ ପାଇଁ ସେଇ ଯୁଗଟା କ'ଣ, ଯୁଗ ସରିଗଲେ ଯୋଗ ସରୁନି, ଯୁଗ ସରିଗଲେ ଭୋଗ ସରୁନି, ଯୁଗ ସରିଗଲେ ରୋଗ ସରୁନି, ତେଣୁ ମାନବ ଦେହରେ ରୋଗ ଋଣ ଭୋଗ ସତ ଏଇ ଚାରୋଟି ସମସ୍ତଙ୍କ ପାଇଁ ଅଛି, ଆମେ ସମସ୍ତଙ୍କୁ ଭୋଗ କରିବା, କରିବାନି କେତେବେଳେ ଠାକୁର ଡାକିଲେ ରୋଗ ଭଲ ହେଇଯିବ, ନାଇଁ ନାଇଁ ଠାକୁର ଗୋଟେ ଆଖି ଆଗରେ ରଖି ସହାୟତା ଭଳିଆ ଆମେ ମାନି ଚଳ, ଠାକୁରଙ୍କୁ ଆଖି ଆଗରେ ରଖି ଔଷଧ ଖାଇଲେ ଈଶ୍ୱର ଧ ଔଷଧ, ଔଷଧ ଶୀଘ୍ର ଟିକେ କାମ କରିବ, କିନ୍ତୁ ଔଷଧ ଖାଇବାକୁ ପଡ଼ିବ, ମତ୍ୟ ମଣ୍ଡଳୀରେ ଏ ଭଳି ଦେବତା ହୋଇଲେ ମରଣ, ଏ ମତ୍ୟପୁରରେ କେହି ଜଣେ ରହିଛି ଜନ୍ମ ଶରୀର କହିପାରିବନି, କିଏ ବା ଉଳି ଉଙ୍କା ହେଇଯାଇଛି, କ'ଣ ନାଇଁ କ'ଣ କିଏ ବା ଲୁଚି ଯାଇଛନ୍ତି, ଏଣୁ ଯୋଗେ ସବୁ ପାଦେ ତର ଆସ ନେବି, ମୁଁ ଭୋଗ ନେବି, ମହାପ୍ରଭୁ ପାଇଁ ଭୋଗ ନେବି, ନାଇଁ ନାଇଁ ଭୋଗ ନେବିନି, ଭୋଗ ଦେବି। ସିଏ ତ ସମସ୍ତଙ୍କୁ ଦଉଛନ୍ତି, ତୁ ତାଙ୍କ ପାଇଁ ତ ନବୁ, ତାଙ୍କୁ ଦେଲା ଭଳିଆ କାହାର ଶକ୍ତି ଅଛି? ତାଙ୍କୁ ଭକ୍ତି ଦେ, ମୁକ୍ତି ପା। ତାଙ୍କୁ ଭକ୍ତି ଦେ, ମୁକ୍ତି ପା। ମୁଁ ଭୋଗ ଦେବି, ଭୋଗ ଦେବି, ଭୋଗ ଦେବି, ସିଏ ଭୋଗ ନୁହଁ। ତୁମେ ଭୋଗ କରିବା ପାଇଁ, ଖାଇବା ପାଇଁ ଭୋଗ କର। କାହିଁକି ନା ବର୍ଷ ଭିତରେ ଯେତେ ଓଷା ବାହା ହୁଏ, ଖାଲି ଦିନେ ତ ପିଠାପଣା ଖାଇବା କରିପାରିବନି। ଗୋଟାଏ ବାର ବ୍ରତ ଓଷାରେ ଆମେ ଏଇଭଳିଆ ପିଠା କରି ଖାଇବା, ସିଏ ହେଉଛି ଭୋଗ ଆତ୍ମା ପାଇଁ। ତାଙ୍କୁ ଆମେ ଭୋଗ ଦେଇନି, ସେ ଭୋଗ ଖାଇବେନି କାହାର। କାହିଁକି ଯିଏ ବିଶ୍ୱ ବ୍ରହ୍ମାଣ୍ଡକୁ ସବୁକିଛି ଯୋଗାଇ ପାରିଛନ୍ତି, ଯୋଗଉଛନ୍ତି, ତାଙ୍କୁ ଆମେ କ'ଣ ଦବା? ଆମେ ଦେଇପାରିବାନି, ସିଏ ଆମକୁ ଦଉଛନ୍ତି, ତାଙ୍କୁ ଆମେ କ'ଣ ଦବା? ଭକ୍ତ କି ବିଶ୍ୱାସ କଲେ ତୁ ସତ ପାଇବୁ ରେ ମୁଡ଼ମା। ତୁମର ବାପ ମା ମରିଦେଲେ, ପଛ ପଟ ନଣ୍ଡା ମୁଣ୍ଡରେ ତ୍ରିକୁଟ ସ୍ଥାନରେ ଯୋଉ କୁଶପୁଳଟା ରହି, ସେଇ କୁଶପୁଳାଟା କାହିଁକି ରହି? ସନାତନ ଧର୍ମର ବୋଲି ଭାବନ ତ୍ରିକୁଟ ସ୍ଥାନରେ ସେ ରୁହେ। ସେଠି ଗୋଟେ ଛୋଟ ଭଉଣୀ ଥାଏ, ସେଇ କେଶଟା ରହିଲା ପରେ ପିତୃଲୋକକୁ ଜଳଦାନ କରି ହୁଏ। ପୁତ୍ର ତ ସଦାବେଳେ ଆଉ ସଦାବେଳେ ପୁତ୍ର ସନ୍ନ୍ୟାସ ଧର୍ମ ଗ୍ରହଣ କରେନି। ବାପ ମା ମଲେ କରିଆ ବାନ୍ଧି ଖଣ୍ଡେ କାନ୍ଧରେ ପୁରାଏ, ଗୋଟାଏ ମୁଣ୍ଡରେ ବାନ୍ଧିବ, ଆଉ ଗୋଟେ କାଠି ସେଇଥିରୁ ଘଣ୍ଟେ ପିନ୍ଧିବ। ସେଇଦିନ ଜାଣିବ ପୁତ୍ର ବୈଷ୍ଣବ ଧର୍ମ ଗ୍ରହଣ କରିଛି। କେମିତି କୋଉ ଧର୍ମ ସେ ଗ୍ରହଣ
କରିଛି?
ବନବାସ ଥିଲେ, ପିତୃ ସତ୍ୟ ପାଳି ଯାଇଥିଲେ, ପିତୃରେ ବିୟୋଗ ହେଇଗଲେ, ରାମ 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 କହି ମରିବେ ଯାଇଛନ୍ତି। ରାମ ଚିନ୍ତା କଲେ, ପିତୃ ଦର୍ଶନ କରିପାରିଲିନି, ଆଉ କ'ଣ ଦର୍ଶନ କରିପାରିବିନି, ସେଠି କ'ଣ ହେଲା? କ'ଣ ସେଠି କରୁଥିଲେ?
ଗଲା ଗୟାତ୍ରୀତ ବୋଲି ରାକ୍ଷସର ପତିରେ ଅତି ହେଲା ପିତିରେ।
ଯେତେବେଳେ ଚିନ୍ତା କଲେ ମୁଁ ବାଲି ଦେଲି, ବାଲି ଆଞ୍ଚଳ ଦେଇଛି, ସେ କହୁଛନ୍ତି ଅମୃତ ଭୋଜନ କରୁଛନ୍ତି ବୋଲି କହୁଛନ୍ତି। ଆଉ କାହା ସବୁ ରାମ ତୁମର ଅନେଇଲା ବେଳକୁ ପିତା ପ୍ରପିତା ସମସ୍ତେ ତାଙ୍କୁ ଅନେଇକି ବସିଛନ୍ତି, ମୁଖ୍ୟ ହେଉଛନ୍ତି ସେତେବେଳେ। ଏଣୁ ରାମକୁ ଦେଖି ସେମାନେ ମୁଖ୍ୟ ହେଲେ ନା ରାମ ଦେଖିକିରି ମୁଖ୍ୟ ହେଲେ, ଏତିକି ବୁଝିବାକୁ ହେଲେ ବଡ ପ୍ରଶ୍ନ ହେଲା କିଏ କାହାକୁ ଦେଖି ମୁଖ୍ୟ ହେଉଛନ୍ତି। ତେଣୁ ଆମମାନଙ୍କର ସେହି ଧର୍ମ ରଖିବା, ସନାତନ ଧର୍ମ ଅତି ମହାନ, ତାର ଗୋଟିଏ ମୂଳ ଶାଖା ପ୍ରଶାଖା ଡାଳ ଏତେ ମେଲିଛି, ସମଗ୍ର ପୃଥିବୀ କହିଲେ ସନ୍ତୁଷ୍ଟି ନାହିଁ, ସମଗ୍ର ଭାରତକୁ କହିଲେ ଅତୃପ୍ତି ହେବାନି, ଆମ ଗ୍ରାମକୁ କହିଲେ ମଧ୍ୟ ଅତୃପ୍ତି କ'ଣ ହେଲା। କଷ୍ଟ ମୂଳେ ବାସ ଯାର କରନ୍ତି କଷ୍ଟ ଭଲ ପାଇଲେ ଭଗବାନ ଆମେ ପାଇବା, ଆମେ ସମସ୍ତଙ୍କୁ ସମସ୍ତଙ୍କୁ ହିଂସା ଆଚରଣ ନକଲେ ଭଗବାନ ପାଇବା, ଆମେ ପରର ଅନିଷ୍ଟ ନକଲେ ଭଗବାନ ପାଇବା। ଭଗବାନ ପାଇବା କ'ଣ, ତୋ ପାଖରେ ଅଛନ୍ତି, ସେ କେମିତି କିଆ
ରହିଗଲା।